ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ଜୁହାର। ପହିଲା ମୁଖ୍ୟ ଖବର। ରାଜ୍ୟ ନିର୍ବାଚନ ଲଢ଼ବାର ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ। ରାଜ୍ୟର 8 ଜଣ ବରିଷ୍ଠ ପ୍ରଶାସନିକ ଆର୍ ପୁଲିସ୍ ଅଧିକାରୀଙ୍କୁ ବଦଲି କଲେ ଭାରତର ନିର୍ବାଚନ ଆୟୋଗ। ଚଲତି ଶିକ୍ଷାବର୍ଷ ଲାଗି ରାଜ୍ୟର ବିଦ୍ୟାଳୟମାନଙ୍କେ ଆଷ୍ଠାନୁ ମୂଲ ହେଲା ନାଁ ଲେଖା ପ୍ରକ୍ରିୟା। ଆଉର ଛୋଟ ଛୁଆମାନଙ୍କର ମାନସିକ ଆଉ ସ୍ନାୟୁଗତ ସମସ୍ୟା ଅଟିଜମ୍କେ ନେଇକରି ଆଜି ପାଳିତ ହେଉଛି ବିଶ୍ୱ ଅଟିଜମ୍ ଦିବସ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ନିର୍ବାଚନ କମିଟି ଆଜି ଓଡ଼ିଶା ଲାଗି 112 ଜଣ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଦଳ ତରଫୁ ଘୋଷଣା କରାଯାଇଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ପ୍ରାର୍ଥୀମାନଙ୍କ ଭିତରେ ସମ୍ଭଲପୁର ଆସନ ଲାଗି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବ୍ରଜାଜନଗର ଆସନ ଲାଗି ବରଗଡ଼ ସାଂସଦ ସୁରେଶ ପୂଜାରୀ ଆର୍ ଆଘର ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ ଭବାନୀପାଟଣା ଆସନ ଲାଗି ଫେରଘାଏ ପ୍ରାର୍ଥୀ କରାଯାଇଛି। ଦଳର ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓକୁ ପାଟନାଗଡ଼ ଆସନ ଲାଗି ପ୍ରାର୍ଥୀ କରାଯାଇଛି। ସେନ୍ତା ଦଳର ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଚାନ୍ଦବାଲି ଆସନରୁ ପ୍ରାର୍ଥୀ ହୋଇଛନ୍। ବରଗଡ଼ ଜିଲ୍ଲାର ପଦମପୁର ବିଧାନସଭା ଆସନ ଲାଗି ଗୋବର୍ଦ୍ଧନ ଭୋଇ, ବିଜେପୁରନୁ ସନତ କୁମାର ଗଡ଼ତିଆ, ବରଗଡ଼ନୁ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରାନୁ ନିହାର ରଞ୍ଜନ ମହାନନ୍, ଭଟଲିନୁ ଇରାଶିଷ ଆଚାର୍ଯ୍ୟଙ୍କୁ ଭାରତୀୟ ଜନତା ପାର୍ଟି ତରଫୁ ପ୍ରାର୍ଥୀ କରାଯାଇଛି। ସେନ୍ତା ଝାରସୁଗୁଡ଼ା ବିଧାନସଭା ଆସନ ଲାଗି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ତଲସରାନୁ ଭବାନୀଶଙ୍କର ଭୋଇ, ସୁନ୍ଦରଗଡ଼ ଲାଗି ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁରନୁ ଶଙ୍କର ଓରାମ, ରଘୁନାଥପାଲିନୁ ଦୁର୍ଗାଚରଣ ତନ୍ତି, ରାଜଗାଙ୍ଗପୁରନୁ ନରସିଂହ ମିଚ୍ ଆର୍ ବଣେଇନୁ ସେବତୀ ନାୟକ ପ୍ରାର୍ଥୀ ହୋଇଛନ୍। ସମ୍ଭଲପୁର ଜିଲ୍ଲାର କୁଚିଣ୍ଡାନୁ ରବିନାରାୟଣ ନାୟକ, ରେଙ୍ଗାଲିନୁ ନାଉରୀ ନାୟକ ଆର୍ ରେଢ଼ାଖୋଲନୁ ଦେବେନ୍ଦ୍ର ମହାପାତ୍ରଙ୍କୁ ଦଲ ପ୍ରାର୍ଥୀ କରିଛି। ସେଆଡ଼େ ଦେବଗଡ଼ ବିଧାନସଭା ଆସନ ଲାଗି ସୁବାସ ଚନ୍ଦ୍ର ପାଣିଗ୍ରାହୀ ପ୍ରାର୍ଥୀ ହୋଇଛନ୍। ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାନୁ ଅଗସ୍ତି ବେହେରା, ଆଠମଲ୍ଲିଙ୍ଗନୁ ସଞ୍ଜୀବ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରନୁ ରଘୁନାଥ ଜଗଦଲା, ସୋନପୁରନୁ ପ୍ରମୋଦ ମହାପାତ୍ର, ବଲାଙ୍ଗୀର ଜିଲ୍ଲାର ଲୁଇସିଂହାନୁ ମୁକେଶ ମହାଲିଙ୍ଗ, ବଲାଙ୍ଗୀରନୁ ଗୋପାଳଜୀ ପାଣିଗ୍ରାହୀ, ଟିଟିଲାଗଡ଼ନୁ ନବୀନ ଜୈନ, କଣ୍ଟାବାଜିନୁ ଲକ୍ଷ୍ମଣ ବାଙ୍କୁ ପ୍ରାର୍ଥୀ କରାଯାଇଛି। ସେନ୍ତା ନୂଆପଡ଼ା ଜିଲ୍ଲାର ନୂଆପଡ଼ାନୁ ଅଭିନନ୍ଦନ କୁମାର ପଣ୍ଡା, ଖରିଆରନୁ ହିତେଶ କୁମାର ବଗର୍ତ୍ତି, କଲାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ନୁ ରମେଶ ଚନ୍ଦ୍ର ମାଝି, ଜୁନାଗଡ଼ନୁ ମନୋଜ କୁମାର ମେହେର, ଧରମଗଡ଼ନୁ ସୁଧୀର ପାଟଯୋଶୀ, ନର୍ଲାନୁ ଅନିରୁଦ୍ଧ ପ୍ରଧାନ, ବୌଦ୍ଧ ଜିଲ୍ଲାର କଣ୍ଟାମାଲନୁ କହ୍ନେଇ ଚରଣ ଡାଙ୍ଗ ଆର୍ ବୌଦ୍ଧନୁ ସରୋଜ ପ୍ରଧାନଙ୍କୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କରିଛି। ଭାରତୀୟ ଜାତୀୟ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ଓଡ଼ିଶାର 8 ଲୋକସଭା ଆଉ 49 ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ଦଳ ତରଫୁ ଜାରି ହୋଇଥିବା ତାଲିକା ଅନୁସାରେ ବରଗଡ଼ ଲୋକସଭା ଆସନ ଲାଗି ସଞ୍ଜୟ ଭୋଇ, ସୁନ୍ଦରଗଡ଼ନୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରନୁ ମନୋଜ ମିଶ୍ର, କଲାହାଣ୍ଡିନୁ ଦ୍ରୌପଦୀ ମାଝି, ନବରଙ୍ଗପୁରନୁ ଭୁଜବଳ ମାଝି, କନ୍ଧମାଳନୁ ଅମୀର ଚାନ୍ଦ ନାୟକ, ବ୍ରହ୍ମପୁରନୁ ରଶ୍ମିରଞ୍ଜନ ପଟ୍ଟନାୟକ ଆର୍ କୋରାପୁଟନୁ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ଫେରଘାଏ ପ୍ରାର୍ଥୀ କରାଯାଇଛି। ସେନ୍ତା ବିଧାନସଭା ଆସନ ଲାଗି ଘୋଷଣା ହୋଇଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ନର୍ଲାନୁ ଆଘର କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସ, ନୂଆପଡ଼ାନୁ ପିସିସି ସଭାପତି ଶରତ ପଟ୍ଟନାୟକ, ବ୍ରଜାଜନଗରନୁ ଆଘର ବାଚସ୍କତି କିଶୋର ଚନ୍ଦ୍ର ପଟେଲ ରହିଛନ୍। ସେନ୍ତା କଣ୍ଟାବାଞ୍ଜିନୁ ସନ୍ତୋଷ ସିଂ ସାଲୁଜା, ବରଗଡ଼ ବିଧାନସଭା ଆସନରୁ ନିପନ କୁମାର ଦାସ, ପଦମପୁରନୁ ଟଙ୍କଧର ସାହୁ, ବିଜେପୁରନୁ କିଶୋର ଦଫାଦାର ଆର୍ ଭଟଲିନୁ ବ୍ରହ୍ମା ମହାକୁଡ଼ ପ୍ରାର୍ଥୀ ହୋଇଛନ୍। ସେଆଡ଼େ ସୁନ୍ଦରଗଡ଼ନୁ ସୁଧାରାଣୀ ରାଉଡ଼ିଆ, ରାଉରକେଲାନୁ ବୀରେନ୍ଦ୍ରନାଥ ପଟ୍ଟନାୟକ, ଲୋଇସିଂହାନୁ ଓମ୍ପ୍ରକାଶ କୁମ୍ଭାର, ପାଟନାଗଡ଼ନୁ ଅନିଲ ମେହେର, ବଲାଙ୍ଗୀରନୁ ସମରେନ୍ଦ୍ର ମିଶ୍ରଙ୍କୁ କଂଗ୍ରେସ ଦଳ ପ୍ରାର୍ଥୀ କରିଛି। ସେନ୍ତା ଜୁନାଗଡ଼ନୁ ତୁଲେଶ୍ୱର ନାୟକ, ଲାଞ୍ଜିଗଡ଼ନୁ ବଳଭଦ୍ର ମାଝି, ଧର୍ମଗଡ଼ନୁ ରଶ୍ମିରେଖା ରାଉତ, ଭବାନୀପାଟଣାନୁ ସାଗର ଚରଣ ଦାସ, କଣ୍ଟାମାଲନୁ ମନୋଜ କୁମାର ଆଚାର୍ଯ୍ୟ ଆର୍ ବୌଦ୍ଧନୁ ନବକୁମାର ମିଶ୍ର କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍। ରାଜ୍ୟର 8 ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆର୍ ପୁଲିସ୍ ସେବା ଅଧିକାରୀଙ୍କୁ ଜଲ୍ଦି ବଦଲି କରବାରକେ ନିର୍ବାଚନ ଆୟୋଗ ଆଜି ନିର୍ଦ୍ଦେଶ ଦେଇଛନ୍। ବଦଲି ହେବାରକେ ଥିବାର ଅଧିକାରୀମାନେ ହେଲେ କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜଗତସିଂହପୁର ଜିଲ୍ଲାପାଳ ପରୁଲ ପଟୱାରୀ, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂ, ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର, ବ୍ରହ୍ମପୁର ଏସ୍ପି ଶ୍ରବଣ ବିବେକ, ଖୋର୍ଦ୍ଧା ଏସ୍ପି ଯୁଗଲ କିଶୋର ବନୋତ, ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର ଆଉ କଟକ ଡିସିପି କନ୍ୱର ବିଶାଲ ସିଂ। ଏହି ଅଧିକାରୀମାନଙ୍କୁ ନିର୍ବାଚନୀ ସମ୍ପର୍କିତ କାମ ନାଇଥିବାର ପଦଥି ଅବସ୍ଥାପିତ କରବାରକେ ନିର୍ବାଚନ ଆୟୋଗ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିକରି ଜଣାଇଛନ୍। 2024-25 ଶିକ୍ଷାବର୍ଷ ଲାଗି ଛାତ୍ରଛାତ୍ରୀମାନଙ୍କର ବୟସ ଅନୁସାରେ ଠିକ୍ ଶ୍ରେଣୀଥି ସେମାନଙ୍କର ନାଁ ଲେଖାବାର ପ୍ରକ୍ରିୟା ଆୟୋଜନ ମୂଲ ହୋଇଛି। ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପା ତରଫୁ ସ୍କୁଲର ପ୍ରଧାନ ଶିକ୍ଷକମାନଙ୍କୁ ଇବାବଦେ ନିର୍ଦ୍ଦେଶ ଦିଆଯାଇଛି। 1-9 କ୍ଲାସ ତକ ଛାତ୍ରଛାତ୍ରୀମାନଙ୍କର ସମ୍ମେଟିଭ୍ ଆସେସ୍ମେଣ୍ଟ 2ର ପରୀକ୍ଷାଫଲ ସ୍କୁଲ କର୍ତ୍ତୃପକ୍ଷମାନେ ଅଭିଭାବକ ଆଉ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦେଇଛନ୍। ଶିକ୍ଷାବର୍ଷର ଆୟୋଜନ ମୂଲ ହେବା ଋତୁରୁ ପିଲାମାନଙ୍କୁ ମାହାଲିଆ ପଢ଼ା ବହି ବଣ୍ଟାଯିବା ବୋଲି ଜିଲ୍ଲାସ୍ତରର ସବୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପ ଶାହା ଚିଠି ଲେଖିଛନ୍। ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବାର ଉତ୍ତରୁ ସମ୍ବଲପୁର ଜିଲ୍ଲା ନ ଭିନ୍ ଭିନ୍ ରାଜନୈତିକ ଦଳ ତରଫୁ ପ୍ରଚାର ପ୍ରସ୍ତୁତି ମୂଲ ହୋଇଛି। ସେନ୍ତା ନିର୍ବାଚନକେ ସୁରୁଖୁରୁତି କରବାର ଲାଗି ଜିଲ୍ଲା ପ୍ରଶାସନ ତରଫୁ ବିଲ୍ ପ୍ରସ୍ତୁତି ଜୋରଦାର କରାଯାଇଛି। ଜିଲ୍ଲା ନଥିବାର 4ଟା ବିଧାନସଭା ନିର୍ବାଚନ ମଣ୍ଡଳୀନ ଭୋଟ୍ ଲାଗି ନିୟୋଜିତ ହେବାରକେ ଥିବାର କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି। ନିର୍ବାଚନ ପ୍ରସ୍ତୁତି ବାବଦେ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଆଉ ଜିଲ୍ଲାପାଳ ଅଗ୍ରୱାଲ ଅକ୍ଷୟ ସୁନୀଲ କହିଛନ୍।
ସବୁ କୁଚିଣ୍ଡା କନ୍ଷ୍ଟିଚୁଏନ୍ସି ପାଇଁ ସବ୍ କଲେକ୍ଟର କୁଚିଣ୍ଡା ରିଟର୍ଣ୍ଣିଂ ଅଫିସର ଅଛନ୍ତି। ରେଙ୍ଗାଲି କନ୍ଷ୍ଟିଚୁଏନ୍ସି ପାଇଁ ଏଡିଏମ୍ ରେଭେନ୍ୟୁ ସମ୍ବଲପୁର ରିଟର୍ଣ୍ଣିଂ ଅଫିସର ଅଛନ୍ତି। ସମ୍ବଲପୁର କନ୍ଷ୍ଟିଚୁଏନ୍ସି ପାଇଁ ସବ୍ କଲେକ୍ଟର ସଦର ରିଟର୍ଣ୍ଣିଂ ଅଫିସର ଅଛନ୍ତି। ଆଉ ରେଡ଼ାକୋଲ ପାଇଁ ସବ୍ କଲେକ୍ଟର ରେଡ଼ାକୋଲ ରିଟର୍ଣ୍ଣିଂ ଅଫିସର ଅଛନ୍ତି। ଏଛଡ଼ା ଆମ ଜିଲ୍ଲାରେ 4ଟା ଡିସ୍ପର୍ସାଲ କମ୍ ରିସିଭିଂ ସେଣ୍ଟର ଆଣ୍ଡ କାଉଣ୍ଟିଂ ସେଣ୍ଟର କରାଯାଇଛି। ଆମ ଜିଲ୍ଲାରେ ଇଲେକ୍ସନ ଏକ୍ସପେଣ୍ଡିଚର ମନିଟରିଂ ପାଇଁ ମଧ୍ୟ ଆରେଞ୍ଜମେଣ୍ଟ ହୋଇଛି। ସୋ ଗୋଟେ ମନିଟରିଂ ୟୁନିଟ୍ ଅଛି ୱିଚ୍ ଇଜ୍ ୱାର୍କିଂ ଇନ୍ କ୍ଲୋଜ୍ ଅବ୍ଜରଭେସନ୍ ଫର୍ ଇଲେକ୍ସନ ଏକ୍ସପେଣ୍ଡିଚର ଅଫ୍ ଦି କ୍ୟାଣ୍ଡିଡେଟ୍ ସବୁ ସେଣ୍ଟ୍ରାଲ ଏନ୍ଫୋର୍ସମେଣ୍ଟ ଏଜେନ୍ସିଜ୍ ଲାଇକ୍ ଇନକମ୍ ଟ୍ୟାକ୍ସ, ଜିଏସ୍ଟି, ଷ୍ଟେଟ୍ ଏନ୍ଫୋର୍ସମେଣ୍ଟ ଏଜେନ୍ସିଜ୍ ଲାଇକ୍ ପୁଲିସ, ଏକ୍ସାଇଜ, ଫରେଷ୍ଟ, ଏଭ୍ରିବଡି ହାଭ୍ ବିନ୍ ଆସ୍କ ଟୁ କିପ୍ ଅ କ୍ଲୋଜ୍ ୱାଚ୍ ଟୁ ଏନ୍ସ୍ୟୋର୍ ଇଣ୍ଡ୍ୟୁସ୍ମେଣ୍ଟ ଫ୍ରି ଇଲେକ୍ସନ୍, ମାନେ ଯେମିତି ହେଲେ ବି କ୍ୟାସ୍, ଲିକର, ଡ୍ରଗ୍ସ, ଫ୍ରିବିଜ୍, ଅଦର ଆଇଟମ୍, ସ୍ପିସିୟସ୍ ମେଟାଲ୍ସ ଏସବୁ ୟୁଜ୍ ହେବ ନାହିଁ ଇଲେକ୍ସନ୍ ସମୟରେ, ସେଟା ଏନ୍ସ୍ୟୋର୍ କରିବା ପାଇଁ ଅଲ୍ ଦି ସେଣ୍ଟ୍ରାଲ ଏଜେନ୍ସିଜ୍ ହାଭ୍ ବିନ୍ ଅଲରେଡି ଇନଫର୍ମଡ୍ ଆଣ୍ଡ ୱି ହାଭ୍ କଣ୍ଡକ୍ଟେଡ୍ ମିଟିଂସ୍ ୱିଥ୍ ଦେମ୍।
ସେନ୍ତା ଆମର ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ କହିଛନ୍ତି ଯେ
ସମ୍ବଲପୁର ଜିଲ୍ଲାରେ ଷଷ୍ଠ ପର୍ଯ୍ୟାୟରେ ମଇ 25 ତାରିଖରେ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏନେଇ ଏପ୍ରିଲ 29 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ମଇ 6 ତାରିଖରେ ନାମାଙ୍କନ ଦାଖଲ ଆରମ୍ଭ ହେବ। ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର, ରାଢ଼ାଖୋଲ, କୁଚିଣ୍ଡା ଓ ରେଙ୍ଗାଲିକୁ ନେଇ 4ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସମ୍ବଲପୁର ଜିଲ୍ଲାର 4ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ 8,13,420 ଜଣ ଭୋଟର ରହିଥିବାବେଳେ ତନ୍ମଧ୍ୟରୁ 4,03,883 ଜଣ ପୁରୁଷ, 4,09,548 ଜଣ ମହିଳା ଓ 79 ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ଏଥିମଧ୍ୟରୁ 18,058 ଜଣ ଯୁବ ଭୋଟର ରହିଥିବାବେଳେ 14,754 ଜଣ 80 ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଭୋଟର ରହିଛନ୍ତି। ସେହିପରି 16,472 ଜଣ ଦିବ୍ୟାଙ୍ଗ ଭୋଟର ରହିଥିବା ସୂଚନା ମିଳିଛି। ଭୋଟ୍ ଗ୍ରହଣ ପାଇଁ ଜିଲ୍ଲାରେ 948 ପୋଲିଂ ବୁଥ୍ କରାଯାଇଛି। ଏଥିମଧ୍ୟରୁ 122 ସଖୀ ବୁଥ୍ ରହିଥିବାବେଳେ ମହିଳା ଅଧିକାରୀ ତଥା କର୍ମଚାରୀ ଏହାକୁ ପରିଚାଳନା କରିବେ। ସେହିପରି ଜିଲ୍ଲାରେ 199 ଆଦର୍ଶ ବୁଥ୍ କରାଯାଇଥିବା ସୂଚନା ଦିଆଯାଇଛି। ନିର୍ବାଚନକୁ କିପରି ଅବାଧ ଓ ନିରପେକ୍ଷ ଭାବେ କରାଯିବ ସେନେଇ ଜିଲ୍ଲାପାଳ ଜିଲ୍ଲାର ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଛନ୍ତି।
ଆଜି ବିଶ୍ୱ ଅଟିଜମ୍ ଦିବସ। ଅଟିଜମ୍ ରୋଗ ମସ୍ତିଷ୍କର କାର୍ଯ୍ୟପ୍ରଣାଳୀକେ ପ୍ରଭାବିତ କର୍ସି। ମସ୍ତିଷ୍କର ବିକାଶ ସମ୍ବନ୍ଧୀୟ ରୋଗ ସାଧାରଣ ଭାବେ ଛୁଆବେଲୁ ଆରମ୍ଭ ହେସି। ଏ ରୋଗଥି ପଡୁଥିବାର ଛୁଆ ଆଉ ବୟସ୍କ ଲୋକମାନେ ଦେଖବାର, ଶୁଣବାର ଆର୍ ଅନୁଭବ କରବାର ଲକ୍ଷଣଥି ବିଚ୍ୟୁତି ଦେଖାଯାଏସି। ଅଟିଜମ୍ ରୋଗଥି ପଡୁଥିବାର ଛୁଆମାନଙ୍କର ଭାଷା କହେବାର ଆର୍ ଶୁଣବାର ଶକ୍ତି ବହୁତ ପରିମାଣଥି କମିଯାଏସି। ଅଟିଜମ୍ ଗୋଟେ ସ୍ନାୟୁଗତ ସମସ୍ୟା ହୋଇଥିବାରୁ ଛୁଆବେଳେ ଜଣେ ଛୁଆର ମସ୍ତିଷ୍କ ଠିକ୍ କରି ବିକଶିତ ନାହିଁ ହୁଏ। ଜନମ ବେଲେ ଏ ରୋଗ ଜଣା ନାହିଁ ପଡ଼େ। ଧୀରେ ଧୀରେ ଛୁଆର ଶାରୀରିକ ଅଭିବୃଦ୍ଧି ଘଟିଲେ ଏ ରୋଗର ଲକ୍ଷଣ ଦେଖାଯାଏସି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁସାରେ ଫିସ୍ 100 ଛୁଆ ଭିତରେ ଝନ୍କର ଅଟିଜମ୍ ରୋଗ ହେସି। ରୋଗର ଚିକିତ୍ସା କରାଇପାରିଲେ ଛୁଆର ବ୍ୟବହାରତି ବହୁତ ଉନ୍ନତି ହେବାର ଦେଖାଯାଏସି ଆଉ ଛୁଆର ସାମାଜିକ ଆଉ ଯୋଗାଯୋଗ ଦକ୍ଷତା ବଢ଼ୁଛି। ଇ ଶିକ୍ଷାବର୍ଷର ଆୟୋଜନ ମୂଲ ହୋଇଛି। ଖରାକେ ନଜରଥି ରଖିକରି 1-12 କ୍ଲାସ ତକ ଛାତ୍ରଛାତ୍ରୀମାନଙ୍କର ସଖାଲ ପଢ଼ା ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନତି ଥିବାର ସରକାରୀ ସରକାରୀ ଅନୁଦାନ ପାଉଥିବାର ଆଉ ଘରୋଇ ସ୍କୁଲମାନଙ୍କୁ ସଖାଳର 7 ବଜେନୁ ଦିନର 11:30 ବଜେ ତକ ପାଠପଢ଼ା ହେବା ସେନ୍ତା ଅଙ୍ଗନବାଡ଼ି କେନ୍ଦ୍ର ବିଲ୍ ଆଜି ସଖାଲୁଆ ହୋଇଛି। ରାଜ୍ୟ ନିର୍ବାଚନ ଲଢ଼ବାର ଲାଗି ପ୍ରାର୍ଥୀ ତାଲିକା ଘୋଷଣା କଲେ ଭାରତୀୟ ଜନତା ପାର୍ଟି ଆର୍ କଂଗ୍ରେସ। ରାଜ୍ୟର 8 ଜଣ ବରିଷ୍ଠ ପ୍ରଶାସନିକ ଆର୍ ପୁଲିସ୍ ଅଧିକାରୀଙ୍କୁ ବଦଲି କଲେ ଭାରତର ନିର୍ବାଚନ ଆୟୋଗ। ଚଲତି ଶିକ୍ଷାବର୍ଷ ଲାଗି ରାଜ୍ୟର ବିଦ୍ୟାଳୟମାନଙ୍କେ ଆସ୍ଥାନୁ ମୂଲ ହେଲା ନାଁ ଲେଖା ପ୍ରକ୍ରିୟା। ଆଉର୍ ଛୋଟ ଛୁଆମାନଙ୍କର ମାନସିକ ଆଉ ସ୍ନାୟୁଗତ ସମସ୍ୟା ଅଟିଜମ୍କେ ନେଇକରି ଆଜି ପାଲିତ ହେଉଛେ ବିଶ୍ୱ ଅଟିଜମ୍ ଦିବସ। ଆଜିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଜୁହାର।